ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ। ଯୌତୁକ ପ୍ରଥା ଆମ ସମାଜ ପାଇଁ ଏକ କଳଙ୍କ। ଯୌତୁକ ଯାହା କେବେ କେବେ କାହାର ସୁନାର ସଂସାରକୁ ଭାଙ୍ଗିଦିଏ ତ କେବେ କେବେ କାହା ମନର ମଣିଷକୁ କରିଦିଏ ନିଜଠୁ ଅଲଗା, ଆଉ ପୁଣି କେବେ ବଞ୍ଚିବାକୁ ପଡେ ନିସଙ୍ଗ ଅକେଲା। ଯୌତୁକ ଏକ ଲୋଭ ଯାହା ମନୁଷ୍ୟ ବାସ୍ତବିକତାକୁ ବଢାଇ ତାର ଜୀବନକୁ କରିଦିଏ ସାକ୍ଷାତ। ଯଦି ବିବାହରେ ଯୌତୁକ ଭଳି ଲୋଭ ବା କୁତ୍ସିତ ପରମ୍ପରା ନ ରୁହେ, ତେବେ ଏକ ଦମ୍ପତି ମଧ୍ୟରେ ଜାଗି ଉଠେ ପ୍ରେମ, ବିଶ୍ୱ ଏବଂ ସାମାଜିକ ଜୀବନ ହୋଇ ଉଠେ ସୁଖମୟ। ଆସନ୍ତୁ ଆମେ ଶୁଣିବା ଏକ କାହାଣୀ ଯାହାର ନାଁ ଯୌତୁକ ପାଇଁ ଆତ୍ମହତ୍ୟା। ଓଡ଼ିଆ ପରମ୍ପରା ଅନୁସାରେ ବରପକ୍ଷ କନ୍ୟା ଘରକୁ ଯାଇ କନ୍ୟା ଚୟନ କରନ୍ତି। ତାର କିଛି ଦିନ ପରେ ବର ନିଜେ ଯାଇ ପରିବାରକୁ ସମ୍ମାନ ଜଣାଇ ପରିବାରର ଚୟନ କରିଥିବା କନ୍ୟାକୁ ନିଜ ମନର ମାନସ ରୂପେ ଚୟନ କରେ। ଏହାପରେ ଉଭୟ ବର ଏବଂ କନ୍ୟା ମଧ୍ୟରେ ଗଢ଼ି ଉଠେ ପ୍ରେମ। ସେମାନେ ସ୍ୱପ୍ନ ଦେଖନ୍ତି ସାତ ଜନମର ସାକ୍ଷୀ ହେବା ପାଇଁ। ହଠାତ୍ ଏମାନଙ୍କ ସ୍ୱପ୍ନରେ ଆସେ ଝଡ଼, ସବୁ ସ୍ୱପ୍ନ ଭାଙ୍ଗିଯାଏ, କାରଣ ବରର ପରିବାର ପକ୍ଷରୁ ଦାବି ମୁତାବକ ଯୌତୁକ ଦେବା ପାଇଁ କନ୍ୟା ଘର ସକ୍ଷମ ନଥିଲେ। ଏହାପରେ ଉଭୟ ବର ଏବଂ କନ୍ୟା ନିଅନ୍ତି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି। କିନ୍ତୁ ଭଗବାନଙ୍କ ନିୟମ ଥିଲା କିଛି ଅଲଗା। ସେମାନଙ୍କୁ ଭଗବାନଙ୍କ ଦୂତ ଭଳି ଜଣେ ମହିଳା ଆତ୍ମହତ୍ୟା ସ୍ଥାନରୁ ନେଇ ଆସି ମନ୍ଦିରରେ ବିବାହ କରିଦିଅନ୍ତି। ଶ୍ରୋତା ବନ୍ଧୁ, ଏହି କଳଙ୍କିତ ପ୍ରଥା ପାଇଁ ଦୁଇଟି ଜୀବନ ଝରାଫୁଲ ପରି ଝଡି ଯାଇଥାନ୍ତା। ଆସନ୍ତୁ ଆମେ ଯୌତୁକ ଭଳି କଳଙ୍କିତ ପ୍ରଥାକୁ ଆମ ସମାଜରୁ ଦୂରେଇ ଦେବା ଏବଂ ଆମ ଦାମ୍ପତ୍ୟ ଜୀବନକୁ କରିବା ମଧୁର ଏବଂ ସୁଖମୟ। ଆସନ୍ତୁ ଆମେ ଯୌତୁକ ପ୍ରଥା ଭଳି ରୁଗ୍ନ ମାନସିକତାଠାରୁ ଉର୍ଦ୍ଧ୍ୱରେ ରହି ଏକ ଯୌତୁକ ବିହୀନ ସମାଜ ଗଠନ କରିବା। ହଁ ଶ୍ରୋତା ବନ୍ଧୁ, କାହାଣୀ ଆପଣଙ୍କୁ କେମିତି ଲାଗିଲା ଆପଣ ମୋତେ ନିଶ୍ଚୟ ଜଣାଇବେ। ଆପଣଙ୍କର ମତାମତ ଜାଣିବା ପାଇଁ ଆପଣଙ୍କ ମତାମତ ଜଣାଇବା ପାଇଁ ଏହି ଆଇଟମଟି ବାଜୁଥିବା ସମୟରେ ଦୁଇ ଟିପନ୍ତୁ। ଆପଣଙ୍କ ନାମ ଠିକଣା କହିସାରିବା ପରେ ଆପଣଙ୍କ ମତାମତ ଦିଅନ୍ତୁ, ମୁଁ ଆପଣଙ୍କ ମତାମତକୁ ଅପେକ୍ଷା କରୁଛି। ଧନ୍ୟବାଦ।